ମୋର ପ୍ରିୟ ଦେଶବାସୀଗଣ, ଆପଣ ସମସ୍ତଙ୍କୁ ନମସ୍କାର। ପୁଣି ଥରେ ମନର କଥା କହିବା ପାଇଁ ଆପଣମାନଙ୍କ ଗହଣକୁ ଆସିବାର ମୋତେ ସୁଯୋଗ ମିଳିଛି। ସୁଦୂର ଦକ୍ଷିଣରେ ଲୋକେ ଓଣାମ ପର୍ବର ରଙ୍ଗରେ ରଙ୍ଗାୟିତ, ଆଉ ଗତକାଲି ସବୁ ଦେଶବାସୀ ରକ୍ଷାବନ୍ଧନର ପବିତ୍ର ପର୍ବ ପାଳନ କଲେ। ସାମାଜିକ ସୁରକ୍ଷାକୁ ନେଇ ଭାରତ ସରକାର ସାଧାରଣ ଜନତାଙ୍କ ପାଇଁ ଅନେକ ନୂଆ ନୂଆ ଯୋଜନା ଲାଗୁ କରିଛନ୍ତି। ବହୁତ କମ୍ ସମୟ ମଧ୍ୟରେ ସମସ୍ତେ ବ୍ୟାପକ ଭାବେ ଏହି ଯୋଜନାଗୁଡ଼ିକୁ ଗ୍ରହଣ କରିଥିବାରୁ ମୁଁ ଖୁସି। ମୁଁ ଗୋଟିଏ ଛୋଟ ଅନୁରୋଧ କରିଥିଲି ଯେ ରକ୍ଷାବନ୍ଧନ ପର୍ବରେ ଆମେ ଆମ ଭଉଣୀମାନଙ୍କୁ ଏହି ସୁରକ୍ଷା ଯୋଜନା ଉପହାର ରୂପେ ଦେବା। ମୋ ପାଖକୁ ଆସିଥିବା ପ୍ରାଥମିକ ସୂଚନା ଅନୁଯାୟୀ ଯୋଜନା ଆରମ୍ଭ ହେବାଠାରୁ ଆଜି ପର୍ଯ୍ୟନ୍ତ 11 କୋଟି ପରିବାର ଏହି ଯୋଜନାରେ ସାମିଲ ହୋଇଛନ୍ତି। ମୋତେ ଏହା ମଧ୍ୟ କୁହାଯାଇଛି ଯେ ଯୋଜନାର ଅଧା ଲାଭ ମା ଭଉଣୀମାନେ ପାଉଛନ୍ତି। ଏହାକୁ ମୁଁ ଶୁଭ ସଂକେତ ବୋଲି ଗ୍ରହଣ କରୁଛି। ମୁଁ ସମସ୍ତ ମା ଓ ଭଉଣୀମାନଙ୍କୁ ରକ୍ଷାବନ୍ଧନର ପବିତ୍ର ପର୍ବ ଉପଲକ୍ଷେ ଅନେକ ଅନେକ ଶୁଭେଚ୍ଛା ମଧ୍ୟ ଜଣାଉଛି। ଆଜି ଯେତେବେଳେ ମୁଁ ଆପଣମାନଙ୍କ ସହ କଥା ହେଉଛି, ଏହାର 1 ବର୍ଷ ପୂର୍ବେ ଜନଧନ ଯୋଜନାକୁ ବ୍ୟାପକ ଭାବେ ହାତକୁ ନିଆଯାଇଥିଲା। ଯେଉଁ କାମ 60 ବର୍ଷ ଧରି ନ ହୋଇପାରିଛି, ତାହା କ'ଣ ଏତେ କମ୍ ସମୟ ମଧ୍ୟରେ ହୋଇଯିବ? ଅନେକ ପ୍ରଶ୍ନବାଚୀ ଥିଲା। କିନ୍ତୁ ଆଜି ମୁଁ ଖୁସି ଯେ ଏହି ଯୋଜନା ପ୍ରଣୟନ ସହ ସମ୍ପୃକ୍ତ ସମସ୍ତ ସରକାରୀ ବିଭାଗ, ବ୍ୟାଙ୍କର ସମସ୍ତ ଶାଖା ମନଧ୍ୟାନ ଦେଇ ଏହି କାମରେ ମାତିଗଲେ, ସଫଳତା ପ୍ରାପ୍ତ କଲେ। ମୋର ଜାଣିବାରେ ଏଯାବତ୍ ପ୍ରାୟ 17 କୋଟି 74 ଲକ୍ଷ ବ୍ୟାଙ୍କ ଖାତା ଖୋଲାଯାଇଛି। 17 କୋଟି 74 ଲକ୍ଷ! ମୁଁ ଗରିବ ଲୋକଙ୍କ ଧନୀପଣିଆ ମଧ୍ୟ ଦେଖିଲି। 0 ବାଲାନ୍ସରେ ଖାତା ଖୋଲିବାର ଥିଲା, କିନ୍ତୁ ଗରିବ ଲୋକମାନେ ଅର୍ଥ ସଞ୍ଚୟ କରି 22,000 କୋଟି ଟଙ୍କା ଜମା କଲେ। ବ୍ୟାଙ୍କିଂ କ୍ଷେତ୍ର ଅର୍ଥନୀତିର ମୁଖ୍ୟ ଧାରା, ଆଉ ଏହି ବ୍ୟବସ୍ଥା ଗରିବର ଘରକୁ ମଧ୍ୟ ପହଞ୍ଚୁ, ସେଥିପାଇଁ ବ୍ୟାଙ୍କ ମିତ୍ର ଯୋଜନାକୁ ଶକ୍ତିଶାଳୀ କରାଗଲା। ଆଜି ଦେଶରେ 1,25,000ରୁ ଅଧିକ ବ୍ୟାଙ୍କ ମିତ୍ର ସମଗ୍ର ଦେଶରେ କାର୍ଯ୍ୟରତ। ଯୁବକମାନେ ରୋଜଗାର ମଧ୍ୟ ପାଇଛନ୍ତି। ଆପଣମାନେ ଜାଣି ଖୁସି ହେବେ ଯେ ଏହି 1 ବର୍ଷ ମଧ୍ୟରେ ବ୍ୟାଙ୍କିଂ ସେକ୍ଟର, ଅର୍ଥନୀତି ଏବଂ ଗରିବ ଲୋକ ଏମାନଙ୍କୁ ଯୋଡ଼ିବା ପାଇଁ 1,31,000 ଫାଇନାନ୍ସିଆଲ ଲିଟରାସି କ୍ୟାମ୍ପ ଆୟୋଜିତ କରିଛି। କେବଳ ଆକାଉଣ୍ଟ ଖୋଲି ଅଟକି ଯିବାର ନାହିଁ, ଆଉ ଏବେ ତ କେତେ ହଜାର ଲୋକ ଏହି ଜନଧନ ଯୋଜନାରେ ଓଭରଡ୍ରାଫ୍ଟ କରିବାର ଅଧିକାରୀ ମଧ୍ୟ ହୋଇଗଲେଣି, ଆଉ ସେମାନେ କଲେ ମଧ୍ୟ। ଏବଂ ଗରିବ ଲୋକଟିଏ ମଧ୍ୟ ବ୍ୟାଙ୍କରୁ ଟଙ୍କା ପାଇପାରେ, ଏଭଳି ବିଶ୍ୱାସ ମଧ୍ୟ ତାଙ୍କ ମନରେ ଜନ୍ମିଲା। ମୁଁ ପୁଣି ଥରେ ଏହି ଯୋଜନାରେ ସମ୍ପୃକ୍ତ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବାକୁ ଚାହୁଁଛି ଏବଂ ବ୍ୟାଙ୍କ ଆକାଉଣ୍ଟ ଖୋଲିଥିବା ସମସ୍ତେ ଗରିବରୁ ଗରିବ ଭାଇ ଭଉଣୀମାନଙ୍କୁ ଅନୁରୋଧ କରୁଛି ଯେ ବ୍ୟାଙ୍କ ସହ ଥିବା ଆପଣଙ୍କର ସମ୍ପର୍କକୁ ଭାଙ୍ଗିବାକୁ ଦେବେନି। ଏହି ବ୍ୟାଙ୍କ ଆପଣମାନଙ୍କର, ଆପଣ ଏବେ ତାହାକୁ ଛାଡ଼ିବା ଉଚିତ ନୁହେଁ। ଏଗୁଡ଼ିକୁ ମୁଁ ଆପଣଙ୍କ ନିକଟକୁ ନେଇ ଆସିଛି, ଏବେ ତାକୁ ଧରି ରଖିବା କାମ ଆପଣଙ୍କର। ଆମ ସମସ୍ତଙ୍କର ଖାତା ଚାଲୁ ରହିବା ଆବଶ୍ୟକ, ଆପଣ ଏହାକୁ ଚାଲୁ ରଖିବେ ବୋଲି ମୋର ବିଶ୍ୱାସ। ଗତ ଦିନମାନଙ୍କରେ ଗୁଜରାଟର ଘଟଣା ହିଂସାର ତାଣ୍ଡବ ସାରା ଦେଶକୁ ଚିନ୍ତିତ କରିଦେଲା, ଏବଂ ତାହା ସ୍ୱାଭାବିକ ଯେ ଗାନ୍ଧୀ ଏବଂ ସର୍ଦ୍ଦାରଙ୍କର ଭୂମିରେ କିଛି ଘଟିଗଲେ ଦେଶକୁ ଧକ୍କା ଲାଗେ, କଷ୍ଟ ହୁଏ। କିନ୍ତୁ ଖୁବ୍ କମ୍ ସମୟ ମଧ୍ୟରେ ଗୁଜରାଟର ସବୁ ପ୍ରବୃଦ୍ଧ ନାଗରିକ ଭାଇ ଭଉଣୀମାନେ ମୋର ପରିସ୍ଥିତିକୁ ସମ୍ଭାଳି ନେଲେ। ପରିସ୍ଥିତି ଖରାପ ଆଡ଼କୁ ଗତି କରିବାକୁ ଅଟକାଇବାରେ ସେମାନେ ସକ୍ରିୟ ଭୂମିକା ଗ୍ରହଣ କଲେ, ଆଉ ଗୁଜରାଟ ପୁଣି ଥରେ ଶାନ୍ତିର ପଥରେ ଅଗ୍ରସର ହେବାକୁ ଲାଗିଲା। ଶାନ୍ତି, ଏକତା, ଭାଇଚାରା, ଏହି ବାଟ ହିଁ ଠିକ୍। କାନ୍ଧକୁ କାନ୍ଧ ମିଶାଇ ପ୍ରଗତି ପଥରେ ହିଁ ଆମକୁ ଚାଲିବାକୁ ପଡ଼ିବ। ପ୍ରଗତି ହିଁ ଆମ ସମସ୍ୟାର ସମାଧାନ। ବିଗତ ଦିନରେ ସୁଫି ପରମ୍ପରାର ବିଦ୍ୱାନମାନଙ୍କ ସହ ସାକ୍ଷାତର ସୁଯୋଗ ପାଇଲି, ତାଙ୍କ କଥା ଶୁଣିବାର ସୁଯୋଗ ପାଇଲି। ସେମାନଙ୍କର କଥା ଶୁଣି ମୋତେ ଲାଗିଲା ସତେ ଯେମିତି ଗୋଟିଏ ସଙ୍ଗୀତ ବାଜୁଛି। ସେମାନଙ୍କର ଶବ୍ଦ ଚୟନ, କଥାବାର୍ତ୍ତାର ଶୈଳୀ, କହିବାକୁ ଗଲେ ସୁଫି ପରମ୍ପରାର ଉଦାର ପଣିଆ ସୌମ୍ୟତା, ଯେଉଁଥିରେ ରହିଛି ଗୋଟିଏ ସଙ୍ଗୀତର ମାଧୁର୍ଯ୍ୟ, ଏସବୁର ଅନୁଭୂତି ମୋର ହେଲା। ଏହି ଜ୍ଞାନୀ ଲୋକଙ୍କ ଗହଣରେ ମୋତେ ଖୁବ୍ ଭଲ ଲାଗିଲା। ବୋଧହୁଏ ଇସଲାମ ଧର୍ମକୁ ଏହାର ପ୍ରକୃତ ରୂପରେ ବିଶ୍ୱବାସୀଙ୍କ ଆଗରେ ରଖିବା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି। ମୋର ବିଶ୍ୱାସ ରହିଛି ଯେ ସୁଫି ପରମ୍ପରା, ଯାହା ପ୍ରେମ ସହ ସଂଶ୍ଳିଷ୍ଟ, ଉଦାର ପଣିଆ ସହ ସଂଶ୍ଳିଷ୍ଟ, ତାହା ଏହି ବାର୍ତ୍ତାକୁ ଦୂରଦୂରାନ୍ତକୁ ପହଞ୍ଚାଇବ। ଯାହା ମାନବ ଜାତି ପାଇଁ ଲାଭପ୍ରଦ ହେବ, ଇସଲାମ ପାଇଁ ମଧ୍ୟ ଲାଭପ୍ରଦ ହେବ। ଆଉ ମୁଁ ସମସ୍ତଙ୍କୁ କହିବି ଯେ ଆମେ ଯେକୌଣସି ସମ୍ପ୍ରଦାୟର ହେଇଥାଉ ନା କାହିଁକି, ସୁଫି ପରମ୍ପରାକୁ ଆମେ ବୁଝିବା ଉଚିତ। ଆଗାମୀ ଦିନରେ ମୋତେ ଆଉ ଗୋଟିଏ ସୁଯୋଗ ମିଳିବାକୁ ଯାଉଛି ଏବଂ ଏହି ନିମନ୍ତ୍ରଣକୁ ମୁଁ ମୋର ସୌଭାଗ୍ୟ ମନେ କରୁଛି। ବିଶ୍ୱର ଅନେକ ଦେଶର ବୌଦ୍ଧ ପରମ୍ପରାର ବିଦ୍ୱାନମାନେ ଆମ ଦେଶର ବୋଧଗୟାକୁ ଆସିବେ ଏବଂ ମାନବ ଜାତି ସହ ଜଡ଼ିତ ଅନେକ ଜାଗତିକ ବିଷୟ ଉପରେ ଆଲୋଚନା କରିବେ। ଏଥିରେ ମୁଁ ନିମନ୍ତ୍ରିତ ହୋଇଛି। ସେମାନେ ମୋତେ ବୋଧଗୟା ଯିବା ପାଇଁ ନିମନ୍ତ୍ରିତ କରିବା ମୋ ପାଇଁ ଆନନ୍ଦର କଥା। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁ ବୋଧଗୟା ଯାଇଥିଲେ। ବିଶ୍ୱର ଏହି ଜ୍ଞାନୀଜନଙ୍କ ସହ ବୋଧଗୟା ଯିବାର ମୋତେ ସୁଯୋଗ ମିଳିବା ମୋ ପାଇଁ ଏହା ଆନନ୍ଦର ସମୟ। ମୋର ପ୍ରିୟ ଚାଷୀ ଭାଇ ଭଉଣୀମାନେ, ମୁଁ ପୁଣି ଥରେ ଆଜି ଆପଣମାନଙ୍କୁ ମୋ ମନ କଥା କହିବାକୁ ଯାଉଛି। ମନ୍ କି ବାତ୍ କାର୍ଯ୍ୟକ୍ରମରେ ମୁଁ ଆଗରୁ ମଧ୍ୟ ଏ ବିଷୟରେ କହିଛି। ଆପଣ ମୋ କଥା ସଂସଦରେ ଶୁଣିଥିବେ, ସାଧାରଣ ସଭାମାନଙ୍କରେ ଶୁଣିଥିବେ, ମନ୍ କି ବାତ୍ କାର୍ଯ୍ୟକ୍ରମରେ ଶୁଣିଥିବେ। ମୁଁ ପ୍ରତିଥର ଗୋଟିଏ କଥା କହିଆସିଛି ଯେ ଯେଉଁ ଭୂମି ଅଧିଗ୍ରହଣ ଆଇନ ବିଷୟରେ ବିବାଦ ଉପୁଜିଛି ସେ ବିଷୟରେ ସରକାରଙ୍କ ମନର ଦ୍ୱାର ଉନ୍ମୁକ୍ତ। ଚାଷୀମାନଙ୍କର ହିତ ରହିଥିବା ଯେକୌଣସି ପରାମର୍ଶକୁ ଗ୍ରହଣ କରିବାକୁ ମୁଁ ପ୍ରସ୍ତୁତ। ଏକଥା ମୁଁ ବାରମ୍ବାର କହିଆସିଛି, କିନ୍ତୁ ଆଜି ମୁଁ ମୋର ଚାଷୀ ଭାଇ ଭଉଣୀମାନଙ୍କୁ କହିବାକୁ ଚାହୁଁଛି ଯେ ଭୂମି ଅଧିଗ୍ରହଣ ଆଇନରେ ସଂଶୋଧନ କଥା ରାଜ୍ୟମାନଙ୍କ ତରଫରୁ ଆସିଲା। ଏଥିପାଇଁ ବିଶେଷ ଅନୁରୋଧ ମଧ୍ୟ ମିଳିଲା। ସମସ୍ତେ ଅନୁଭବ କରୁଥିଲେ ଯେ ଯଦି ଗାଁର ଗରିବ ଚାଷୀର ହିତ ସାଧନ କରିବାକୁ ଅଛି, ବିଲକୁ ପାଣି ଯୋଗାଇବାକୁ କେନାଲ ନିର୍ମାଣ କରିବାର ଅଛି, ଗାଁରେ ବିଜୁଳି ପହଞ୍ଚାଇବାକୁ ଖୁଣ୍ଟ ପୋତିବାର ଅଛି, ଗାଁରେ ରାସ୍ତା ନିର୍ମାଣ କରିବାକୁ ଅଛି, ଗାଁର ଗରିବ ଯୁବକମାନଙ୍କୁ ଯଦି ରୋଜଗାର ଉପଲବ୍ଧ କରାଇବାର ଅଛି, ତେବେ ଆମକୁ ଅମଲାତନ୍ତ୍ର ହାତରୁ ଆଇନକୁ ବାହାର କରିବାକୁ ପଡ଼ିବ। ଆଉ ତାପରେ ଏହି ସଂଶୋଧନ ପ୍ରସ୍ତାବ ଆସିଥିଲା। ହେଲେ ମୁଁ ଦେଖିଲି ଯେ ଏତେ ବିଭ୍ରାନ୍ତିକର ତଥ୍ୟ ଦିଆଗଲା, ଚାଷୀକୁ ଏତେ ଭୟଭୀତ କରାଇ ଦିଆଗଲା। ମୋ ଚାଷୀ ଭାଇଟି ବିଭ୍ରାନ୍ତ ନ ହେଉ, ଆଉ ଭୟଭୀତ ତ ମୋଟେ ନ ହେଉ। ପୁଣି ମୁଁ କାହାରିକୁ ଏମିତି ସୁଯୋଗ ଦେବାକୁ ଚାହୁଁନି ଯାହା ଚାଷୀ ଭାଇଙ୍କୁ ବିଭ୍ରାନ୍ତ କିମ୍ବା ଭୟଭୀତ କରୁ। ମୋ ପାଇଁ ଦେଶର ପ୍ରତିଟି ସ୍ୱର ଗୁରୁତ୍ୱପୂର୍ଣ୍ଣ, ହେଲେ ଚାଷୀ ଭାଇର ସ୍ୱର ଆହୁରି ଗୁରୁତ୍ୱପୂର୍ଣ୍ଣ। ଆମେ ଗୋଟିଏ ଅଧ୍ୟାଦେଶ ଜାରି କରିଥିଲୁ। ଆସନ୍ତାକାଲି ଅଗଷ୍ଟ 31 ତାରିଖରେ ଏହି ଅଧ୍ୟାଦେଶର ସମୟସୀମା ଶେଷ ହେବାକୁ ଯାଉଛି ଏବଂ ମୁଁ ନିଷ୍ପତ୍ତି ଗ୍ରହଣ କରିଛି ଯେ ଏହି ସମୟସୀମା ଶେଷ ହୋଇଯାଉ। ତା ମାନେ ମୋ ସରକାର ଗଠିତ ହେବା ଆଗରୁ ଯେଉଁ ପରିସ୍ଥିତି ଥିଲା ତାହା ଏବେ ପୁନର୍ବାର ସ୍ଥାପିତ ହେବାକୁ ଯାଉଛି। କିନ୍ତୁ ସେଥିରେ ଗୋଟିଏ କାର୍ଯ୍ୟ ଅସମ୍ପୂର୍ଣ୍ଣ ଥିଲା। ସେଥିରେ 13 ଏହିପରି ସୂତ୍ର ଥିଲା ଯାହାକୁ 1 ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ କରିବାର ଥିଲା ଏବଂ ସେଥିପାଇଁ ଆମେ ଏହାକୁ ଅଧ୍ୟାଦେଶ ରୂପେ ଆଣିଥିଲୁ। କିନ୍ତୁ ଏହି ବିବାଦଗୁଡ଼ିକ ଯୋଗୁଁ ସେ କଥା ମଧ୍ୟ ସମସ୍ୟା ଘେରରେ ରହିଗଲା। ଅଧ୍ୟାଦେଶର ସମୟସୀମା ତ ସରିବାକୁ ବସିଲାଣି, କିନ୍ତୁ ଯାହାଦ୍ୱାରା ଚାଷୀମାନଙ୍କୁ ସିଧା ଲାଭ ମିଳିବ, ଚାଷୀମାନଙ୍କର ସିଧାସଳଖ ଆର୍ଥିକ ଲାଭ ଯାହା ସହ ଜଡ଼ିତ, ସେହି 13 ସୂତ୍ରକୁ ଆମେ ଆଇନ ପରିସରକୁ ଆଣି ଆଜି ହିଁ ଲାଗୁ କରୁଛୁ, ଯାହାଫଳରେ ଚାଷୀମାନଙ୍କର କ୍ଷତି ନ ହେଉ, ଆର୍ଥିକ କ୍ଷତି ନ ହେଉ। ଆଉ ସେଇଥିପାଇଁ ଯେଉଁ 13 ସୂତ୍ରକୁ କାର୍ଯ୍ୟକାରୀ କରିବା କଥା ଯାହା ଆଗରୁ ଆଇନରେ ବାକି ରହିଯାଇଥିଲା ତାହାକୁ ଆମେ ଆଜି ସମ୍ପୂର୍ଣ୍ଣ କରୁଛୁ। ମୋର ଚାଷୀ ଭାଇ ଓ ଭଉଣୀମାନଙ୍କୁ ମୁଁ ବିଶ୍ୱାସ ଦେବାକୁ ଚାହୁଁଛି ଯେ ଜୟ ଯବାନ ଜୟ କିଷାନ ଆମ ପାଇଁ କେବଳ ଗୋଟିଏ ସ୍ଲୋଗାନ ନୁହେଁ, ଏହା ଆମର ମନ୍ତ୍ର। ଗାଁ ଓ ଗରିବ ଚାଷୀର ହିତ, ସେଇଥିପାଇଁ ତ ଅଗଷ୍ଟ 15 ଦିନ ମୁଁ କହିଥିଲି ଯେ କେବଳ କୃଷି ବିଭାଗ ନୁହେଁ, ବରଂ କୃଷି ଏବଂ କୃଷକ କଲ୍ୟାଣ ବିଭାଗ ତିଆରି କରାଯିବ, ଯେଉଁ ନିଷ୍ପତ୍ତିକୁ ଆମେ ଅତିଶୀଘ୍ର ଆଗେଇ ନେଇଛୁ। ତେଣୁ ମୋର ଚାଷୀ ଭାଇ ଭଉଣୀ, ଏବେ ବିଭ୍ରାନ୍ତିର କୌଣସି କାରଣ ନାହିଁ। ଆଉ ଯଦି କେହି ଭୟଭୀତ କରିବାକୁ ଚେଷ୍ଟା କରନ୍ତି, ଭୟଭୀତ ହେବାର ଆବଶ୍ୟକତା ନାହିଁ। ମୁଁ ଆଉ ଗୋଟିଏ କଥା କହିବାକୁ ଚାହେଁ। 2 ଦିନ ପୂର୍ବେ 1965 ଯୁଦ୍ଧର 50 ବର୍ଷ ପୂରଣ ହେଲା। 1965ର ଯୁଦ୍ଧ କଥା ଉଠିଲେ ଲାଲବାହାଦୁର ଶାସ୍ତ୍ରୀଙ୍କ କଥା ମନେ ପଡ଼ିବା ସ୍ୱାଭାବିକ, ଜୟ ଯବାନ ଜୟ କିଷାନ ମନ୍ତ୍ର ମଧ୍ୟ ମନେ ପଡ଼ିବା ସ୍ୱାଭାବିକ, ଆଉ ଭାରତର ତ୍ରିରଙ୍ଗା ପତାକାର ମାନକୁ ଉଚ୍ଚ ରଖିଥିବା ସେହି ଶହୀଦମାନଙ୍କର କଥା ମନେ ପଡ଼ିବା ସ୍ୱାଭାବିକ। 1965ର ଯୁଦ୍ଧର ବିଜୟ ସହ ସମ୍ପୃକ୍ତ ସମସ୍ତଙ୍କୁ ମୁଁ ପ୍ରଣାମ କରୁଛି, ବୀରମାନଙ୍କୁ ପ୍ରଣିପାତ କରୁଛି। ଏହି ଐତିହାସିକ ଘଟଣାଗୁଡ଼ିକରୁ ଆମକୁ ଅହରହ ପ୍ରେରଣା ମିଳୁଥାଉ। ଯେମିତି ଗତ ସପ୍ତାହରେ ମୋତେ ସୁଫି ପରମ୍ପରାର ଲୋକଙ୍କୁ ଭେଟିବା ସମୟରେ ମିଳିଥିଲା, ଯାହା ଗୋଟିଏ ସୁଖଦ ଅନୁଭୂତି ଥିଲା। ଦେଶର ଗଣ୍ୟମାନ୍ୟ ବୈଜ୍ଞାନିକମାନଙ୍କ ସହ ଘଣ୍ଟା ଘଣ୍ଟା ଧରି ଆଲୋଚନା କରିବାର ସୁଯୋଗ ମୋତେ ମିଳିଛି। ମୁଁ ଖୁସି ଯେ ବିଜ୍ଞାନ କ୍ଷେତ୍ରରେ ଏବଂ ଆହୁରି ବହୁ କ୍ଷେତ୍ରରେ ଭାରତ ଅନେକ ଉତ୍ତମ କାର୍ଯ୍ୟ କରୁଛି। ଆମର ବୈଜ୍ଞାନିକମାନେ ପ୍ରକୃତରେ ଅନେକ ଭଲ କାର୍ଯ୍ୟ କରୁଛନ୍ତି। ଏବେ ଆମ ସମ୍ମୁଖରେ ସୁଯୋଗ ରହିଛି ଯେ ଏହି ସମ୍ବଳକୁ ଆମେ କିଭଳି ଭାବେ ସାଧାରଣ ଜନତାଙ୍କ ନିକଟରେ ପହଞ୍ଚାଇ ପାରିବା, ବୈଜ୍ଞାନିକ ସିଦ୍ଧାନ୍ତଗୁଡ଼ିକୁ ପ୍ରୟୋଗ କରି ଉପକରଣରେ କିଭଳି ପରିବର୍ତ୍ତନ ଆଣିବା, ଲ୍ୟାଣ୍ଡକୁ ଲ୍ୟାବ୍ ଅର୍ଥାତ୍ କ୍ଷେତକୁ ଗବେଷଣାଗାର ସହ କେମିତି ଯୋଡ଼ିପାରିବା, ଏହାକୁ ଗୋଟିଏ ସୁଯୋଗ ଭାବେ ଆଗେଇ ନେବାର ଅଛି। ମୁଁ ଅନେକ ନୂଆ ତଥ୍ୟ ପାଇଛି। ଏହିଭଳି ଗୋଟିଏ କାର୍ଯ୍ୟକ୍ରମରେ ଭାଗ ନେବା ମୋ ପାଇଁ ପ୍ରେରଣାବଦ୍ଧକ ଥିଲା, ଜ୍ଞାନବର୍ଦ୍ଧକ ମଧ୍ୟ ଥିଲା। ମୁଁ ଦେଖିଲି କିଛି ଯୁବ ବୈଜ୍ଞାନିକ କିଭଳି ଉତ୍ସାହର ସହିତ ସୂଚନା ଦେଉଥିଲେ। ସତେ ଯେମିତି ଅନେକ ସ୍ୱପ୍ନ ଭରି ରହିଥିଲା ତାଙ୍କ ଆଖିରେ। ଯେମିତି ଗତଥର ମନର କଥାରେ ମୁଁ କହିଥିଲି ଯେ ଆମ ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ ପ୍ରତି ରୁଚି ବୃଦ୍ଧି କରିବା ଆବଶ୍ୟକ, ବୈଜ୍ଞାନିକମାନଙ୍କ ସହ ଏହି ଆଲୋଚନା ପରେ ମୋର ମନେ ହୁଏ ଏ ଦିଗରେ ପ୍ରଚୁର ସମ୍ଭାବନା ରହିଛି, ପ୍ରଚୁର ସୁଯୋଗ ରହିଛି। ମୁଁ ପୁଣି ଥରେ ସେହି କଥାକୁ ଦୋହରାଇବାକୁ ଚାହୁଁଛି। ସବୁ ଯୁବବନ୍ଧୁ ବିଜ୍ଞାନ ପ୍ରତି ରୁଚିଶୀଳ ହୁଅନ୍ତୁ। ଆମର ଶିକ୍ଷାନୁଷ୍ଠାନଗୁଡ଼ିକ ଏ ଦିଗରେ ଛାତ୍ରଛାତ୍ରୀମାନଙ୍କୁ ପ୍ରେରିତ କରନ୍ତୁ। ମୋ ନିକଟକୁ ନାଗରିକମାନଙ୍କର ଅନେକ ଚିଠି ଆସିଥାଏ। ଥାନେରୁ ଶ୍ରୀମାନ ପରିମଲ ଶାହା mygov.in ଜରିଆରେ ମୋ ନିକଟକୁ ଶିକ୍ଷା ସଂସ୍କାର ଉପରେ କିଛି ଲେଖିଛନ୍ତି, କୌଶଳ ବିକାଶ ସମ୍ପର୍କରେ ମଧ୍ୟ ଲେଖିଛନ୍ତି। ତାମିଲନାଡୁର ଚିଦାମ୍ବରମରୁ ଶ୍ରୀମାନ ପ୍ରକାଶ ତ୍ରିପାଠୀ ପ୍ରାଥମିକ ଶିକ୍ଷା ପାଇଁ ଉତ୍ତମ ଶିକ୍ଷକଙ୍କର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଛନ୍ତି, ଶିକ୍ଷା କ୍ଷେତ୍ରରେ ସୁଧାର ଆଣିବା ପାଇଁ ଜୋର ଦେଇଛନ୍ତି। ବିଶେଷ କରି ମୋର ଯୁବ ବନ୍ଧୁମାନଙ୍କୁ ଗୋଟିଏ କଥା କହିବାର ଅଛି ଯେ ଅଗଷ୍ଟ 15 ମୁଁ ଲାଲକିଲ୍ଲାରୁ କହିଥିଲି ନିମ୍ନବର୍ଗର ଚାକିରି ପାଇଁ ଇଣ୍ଟରଭ୍ୟୁର ଆବଶ୍ୟକତା କ'ଣ। ପୁଣି ଯେତେବେଳେ ଇଣ୍ଟରଭ୍ୟୁ ପାଇଁ ଡାକରା ଆସେ ସେତେବେଳେ ପ୍ରତ୍ୟେକ ଗରିବ ପରିବାର, ବିଧବା ମା କେଉଁଠୁ ସୁପାରିଶ କଲେ ଚାକିରି ମିଳିବ, କାହାକୁ କହିଲେ ଚାକିରି ମିଳିବ, ଏକଥା ନେଇ ବ୍ୟସ୍ତ ହୋଇପଡ଼ନ୍ତି। ଚାକିରି ପାଇଁ ସମସ୍ତେ ମାତନ୍ତି। ଚାକିରି ପାଇଁ ଏହି ଯୋଗାଡ଼ ବା ଧାଁଦୌଡ଼ ମଧ୍ୟ ନିମ୍ନସ୍ତରରେ ଦୁର୍ନୀତିର ଗୋଟିଏ କାରଣ। ଆଉ ଅଗଷ୍ଟ 15 ମୁଁ କହିଥିଲି ଯେ ମୁଁ ଚାହେଁ ଯେ ଅନ୍ତତଃ ଗୋଟିଏ ନିର୍ଦ୍ଦିଷ୍ଟ ସ୍ତର ତଳକୁ ଇଣ୍ଟରଭ୍ୟୁର ଆବଶ୍ୟକତା ନାହିଁ। ମୋତେ ଖୁସି ଲାଗୁଛି ଯେ ଏତେ କମ୍ ସମୟ ମଧ୍ୟରେ, ମାତ୍ର 15 ହୋଇଛି, କିନ୍ତୁ ସରକାର ବହୁତ ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସୂଚନା ପଠାଯାଉଛି ଏବଂ କିଛିଦିନ ମଧ୍ୟରେ ନିଷ୍ପତ୍ତି ମଧ୍ୟ ହୋଇଯିବ ଯେ ଛୋଟ ଛୋଟ ଚାକିରି ପାଇଁ ଆଉ ଇଣ୍ଟରଭ୍ୟୁ ରହିବ ନାହିଁ, ଦରିଦ୍ରମାନଙ୍କୁ ଆଉ କାହାରି ସୁପାରିଶ ପାଇଁ ଏଣେତେଣେ ଦୌଡ଼ିବାକୁ ପଡ଼ିବ ନାହିଁ, ଶୋଷଣ ହେବ ନାହିଁ, କି ଦୁର୍ନୀତି ମଧ୍ୟ ହେବ ନାହିଁ। ଏ ଭିତରେ ଭାରତକୁ ବିଶ୍ୱର ଅନେକ ଦେଶରୁ ଅତିଥିମାନେ ଆସିଛନ୍ତି। ସ୍ୱାସ୍ଥ୍ୟ ପାଇଁ ବିଶେଷ କରି ମାତୃ ମୃତ୍ୟୁହାର ଓ ଶିଶୁ ମୃତ୍ୟୁହାର କମ୍ କରିବା ପାଇଁ ଏବଂ ଏ ସମ୍ପର୍କରେ କାର୍ଯ୍ୟକାରୀ ହେଉଥିବା ଯୋଜନା କଲ୍ ଟୁ ଆକ୍ସନ ନିମନ୍ତେ ପୃଥିବୀର 24 ଦେଶ ମିଶି ଭାରତରେ ଏକତ୍ରିତ ହୋଇ ଆଲୋଚନା କରିଛନ୍ତି। ଆମେରିକା ବାହାରେ ପ୍ରଥମ ଥର ପାଇଁ ଅନ୍ୟ କୌଣସି ଦେଶରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଲା। ଓ ଏକଥା ବି ସତ ଯେ ଆଜି ବି ଆମ ଦେଶରେ ପ୍ରତିବର୍ଷ ପାଖାପାଖି 50,000 ମା ଏବଂ 13,00,000 ଶିଶୁ ଜନ୍ମ ସମୟରେ କିମ୍ବା ଜନ୍ମର ଅଳ୍ପ ଦିନ ମଧ୍ୟରେ ମୃତ୍ୟୁବରଣ କରୁଛନ୍ତି। ଏହା ଏକ ଚିନ୍ତା ଏବଂ ଭୟର ବିଷୟ। ଅବଶ୍ୟ ପରିସ୍ଥିତିରେ ଅନେକ ଉନ୍ନତି ଘଟିଛି, ଆନ୍ତର୍ଜାତିକ କ୍ଷେତ୍ରରେ ଭାରତ ପ୍ରଶଂସିତ ମଧ୍ୟ ହୋଇଛି, କିନ୍ତୁ ଏ କ୍ଷେତ୍ରରେ ପରିସଂଖ୍ୟାନ କିଛି କମ୍ ନୁହେଁ। ଯେମିତି ଆମେ ପୋଲିଓରୁ ମୁକ୍ତି ପାଇଛୁ, ଠିକ୍ ସେହିଭଳି ମାତୃ ଓ ଶିଶୁ ମୃତ୍ୟୁର ମୁଖ୍ୟ କାରଣ ପାଲଟୁଥିବା ଟିଟାନସ୍ରୁ ମଧ୍ୟ ଆମେ ମୁକ୍ତି ପାଇଛୁ। ବିଶ୍ୱ ମଧ୍ୟ ଏକଥା ସ୍ୱୀକାର କରିଛି। ତଥାପି ଆମକୁ ଆମର ମା'ମାନଙ୍କୁ ଏବଂ ନବଜାତ ଶିଶୁମାନଙ୍କୁ ବଞ୍ଚାଇବାକୁ ପଡ଼ିବ। ମୋର ପ୍ରିୟ ଭାଇ ଓ ଭଉଣୀ, ଆଜିକାଲି ଡେଙ୍ଗୁ କଥା ବହୁତ ଶୁଣାଯାଉଛି। ଏକଥା ସତ ଯେ ଡେଙ୍ଗୁ ମାରାତ୍ମକ, କିନ୍ତୁ ଏହାକୁ ଦୂରେଇ ରଖିବା ମଧ୍ୟ ଖୁବ୍ ସହଜ। ଏବଂ ମୁଁ ଯେଉଁ ସ୍ୱଚ୍ଛ ଭାରତ କଥା କହୁଛି, ଏହା ସହ ଏହି କଥାର ସିଧାସଳଖ ସମ୍ପର୍କ ରହିଛି। ଟେଲିଭିଜନ ପର୍ଦ୍ଦାରେ ଆମେ ବିଜ୍ଞାପନ ଦେଖୁଛେ, ଖବରକାଗଜରେ ବିଜ୍ଞାପନ ଦେଖୁଛେ, ଅଥଚ ଆମ ଘରଦ୍ୱାର ସଫା ରଖିବା, ଶୁଦ୍ଧ ପାଣି ପିଇବା ପରି ଛୋଟ ଛୋଟ କଥା ପ୍ରତି ଧ୍ୟାନ ଦେଉନୁ। ଏ ସମ୍ପର୍କରେ ବ୍ୟାପକ ଲୋକଶିକ୍ଷା ଦିଆଯାଉଥିଲେ ବି ଆମେ ଭାବୁଛୁ ଆମେ ତ ଭଲ ଘରେ ରହୁଛୁ, ଖୁବ୍ ଭଲ ବ୍ୟବସ୍ଥାରେ ରହୁଛୁ, ଆଉ ଅଧିକ ଧ୍ୟାନ କ'ଣ ଦେବୁ। କିନ୍ତୁ ବନ୍ଧୁ, ଆମ ଘର ପାଖରେ କେଉଁଠି ପାଣି ଜମି ରହୁଛି ଆଉ ଏହି ପାଣି ଡେଙ୍ଗୁକୁ ଆମନ୍ତ୍ରଣ କରୁଛି, ଏକଥା ପ୍ରତି ଆମେ ଗୁରୁତ୍ୱ ଦେଉନୁ। ମୁଁ ଆପଣମାନଙ୍କୁ ଏହା ହିଁ ଅନୁରୋଧ କରିବି ଯେ ମୃତ୍ୟୁ ଆଗରେ ଆମେ ସହଜରେ ହାର ମାନିଯିବା ଉଚିତ ନୁହେଁ। ଜୀବନ ବହୁତ ମୂଲ୍ୟବାନ, ସ୍ୱଚ୍ଛତା ପ୍ରତି ଆମ ଉଦାସୀନତା ଓ ଶୁଦ୍ଧ ପାଣି ବ୍ୟବହାର ନ କରିବା କଥା ମୃତ୍ୟୁର କାରଣ ହେବା ଆଦୌ ଉଚିତ ନୁହେଁ। ପୁରା ଦେଶରେ ପାଖାପାଖି 514 କେନ୍ଦ୍ର ରହିଛି ଯେଉଁଠି ଡେଙ୍ଗୁ ପାଇଁ ମାଗଣାରେ ଚିକିତ୍ସା ସୁବିଧା ଉପଲବ୍ଧ। ଠିକ୍ ସମୟରେ ଯାଞ୍ଚ କରାଇବା ଜୀବନ ରକ୍ଷା ପାଇଁ ଉପଯୋଗୀ, ଏବଂ ଏସବୁ ପାଇଁ ଆପଣମାନଙ୍କ ସମସ୍ତଙ୍କର ସହଯୋଗ ଖୁବ୍ ଆବଶ୍ୟକ। ଆଉ ସ୍ୱଚ୍ଛତା ପ୍ରତି ମଧ୍ୟ ଗୁରୁତ୍ୱ ଦେବା ଦରକାର। ରାକ୍ଷୀ ପୂର୍ଣ୍ଣିମାଠାରୁ ଦୀପାବଳି ପର୍ଯ୍ୟନ୍ତ ଆମ ଦେଶରେ ପର୍ବପର୍ବାଣୀ ଲାଗି ରହିବ। ଆମର ଏହିସବୁ ପ୍ରତିଟି ପର୍ବକୁ ଆମେ ପରିଷ୍କାର ପରିଚ୍ଛନ୍ନତା ସହ କାହିଁକି ନ ଯୋଡ଼ିବା? ଆପଣ ଦେଖିବେ ପରିଚ୍ଛନ୍ନତାର ସଂସ୍କାର ସ୍ୱଭାବ ପାଲଟିଯିବ। ମୋର ପ୍ରିୟ ଦେଶବାସୀ, ଆଜି ମୁଁ ଆପଣଙ୍କୁ ଗୋଟିଏ ଖୁସିର ଖବର ଜଣାଇବାକୁ ଚାହୁଁଛି। ମୁଁ ସବୁବେଳେ କହିଛି ଯେ ଦେଶ ପାଇଁ ଜୀବନ ଦେବାର ସୌଭାଗ୍ୟ ଆମକୁ ମିଳିବ ନାହିଁ, କିନ୍ତୁ ଦେଶ ପାଇଁ ମଞ୍ଚିବାର ସୌଭାଗ୍ୟ ତ ମିଳିଛି। ଆମ ଦେଶର ଦୁଇ ଜଣ ଯୁବକ, ଦୁଇ ଭାଇ, ଆଉ ତାହା ପୁଣି ମହାରାଷ୍ଟ୍ର ନାସିକର ମୂଳ ବାସିନ୍ଦା ଡକ୍ଟର ହିତେନ୍ଦ୍ର ମହାଜନ ଓ ଡକ୍ଟର ମହେନ୍ଦ୍ର ମହାଜନ, ଏହି ଦୁଇ ଭାଇଙ୍କ ମନରେ ଭାରତର ଆଦିବାସୀମାନଙ୍କ ସେବା କରିବାର ପ୍ରବଳ ଆଗ୍ରହ ରହିଛି। ଏହି ଦୁଇ ଭାଇ ଭାରତର ଗୌରବ ବୃଦ୍ଧି କରିଛନ୍ତି। ଆମେରିକାରେ ରେସ୍ ଆକ୍ରସ୍ ଆମେରିକା ନାମରେ ଏକ ସାଇକେଲ ରେସ୍ ଅନୁଷ୍ଠିତ ହୋଇଥାଏ। ଏହି ପ୍ରତିଯୋଗିତା ଖୁବ୍ କଠିନ। ଏଥିରେ ପ୍ରାୟ 4,800 କିଲୋମିଟର ଦୀର୍ଘ ରାସ୍ତା ସାଇକେଲରେ ଅତିକ୍ରମ କରିବାକୁ ପଡ଼େ। ଏବର୍ଷ ଏହି ଦୁଇ ଭାଇ ଏହି ରେସ୍ରେ ବିଜୟ ଲାଭ କରି ଭାରତର ସମ୍ମାନ ବୃଦ୍ଧି କରିଛନ୍ତି। ମୁଁ ଏହି ଦୁଇ ଭାଇଙ୍କୁ ବହୁତ ବହୁତ ଶୁଭକାମନା ଜଣାଉଛି, ବଧାଇ ଜଣାଉଛି, ଅଭିନନ୍ଦନ ଜଣାଉଛି। କିନ୍ତୁ ମୋତେ ସବୁଠାରୁ ବେଶୀ ଖୁସି ଲାଗିଲା ଯେ ତାଙ୍କର ଏହି ସମ୍ପୂର୍ଣ୍ଣ ଅଭିଯାନ ଟିମ୍ ଇଣ୍ଡିଆ ଭିଜନ ଫର୍ ଟ୍ରାଇବାଲ୍ସ ଆଦିବାସୀମାନଙ୍କ ପାଇଁ କିଛି କରିବାର ଇଚ୍ଛା ରଖି ସେମାନେ ଏ କଥାଟିକୁ କରିଛନ୍ତି। ଦେଖନ୍ତୁ, ଦେଶକୁ ଆଗକୁ ବଢ଼ାଇବା ପାଇଁ କେମିତି ଜଣେ ଜଣେ ବ୍ୟକ୍ତି ନିଜ ନିଜ ସ୍ତରରେ ପ୍ରୟାସ କରୁଛନ୍ତି। ଆଉ ଯେତେବେଳେ ଏଭଳି ଘଟଣା ଶୁଣିବାକୁ ମିଳେ ସେତେବେଳେ ଛାତି କୁଣ୍ଢେମୋଟ ହୋଇଯାଏ। ବେଳେବେଳେ କିଛି କାରଣରୁ ଆମେ ଆମ ଯୁବକଙ୍କ ସହ ଘୋର ଅନ୍ୟାୟ କରୁଛୁ। ପୁରୁଣା ପିଢ଼ିର ଲୋକଙ୍କୁ ସବୁବେଳେ ଲାଗେ ଯେ ନୂଆ ପିଢ଼ିକୁ କିଛି ଜଣା ନାହିଁ। ହେଲେ ମୁଁ ଭାବେ ଯେ ଏ ଭାବନା ଯୁଗ ଯୁଗ ଧରି ରହିଆସିଛି। ମୋର କିନ୍ତୁ ଯୁବକମାନଙ୍କ ସମ୍ପର୍କରେ ଅନୁଭବ ଭିନ୍ନ। ବେଳେବେଳେ ଯୁବକମାନଙ୍କ ସହ କଥାବାର୍ତ୍ତା ହେଲେ ଅନେକ କିଛି ଶିଖିବାକୁ ମିଳେ। ମୁଁ ଏଭଳି ଅନେକ ଯୁବକଙ୍କ ସଂସ୍ପର୍ଶରେ ଆସିଛି ଯେଉଁମାନେ କହନ୍ତି ସଣ୍ଡେ ଅନ୍ ସାଇକେଲ, ଆଉ କିଛି ଲୋକ କହନ୍ତି ମୁଁ ସପ୍ତାହରେ ଗୋଟିଏ ଦିନ ସାଇକେଲ ଡେ ରଖିଛି, ମୋର ସ୍ୱାସ୍ଥ୍ୟ ପାଇଁ ଆଉ ପୁଣି ପରିବେଶ ପାଇଁ ମଧ୍ୟ ଭଲ। ଆଉ ମୁଁ ନିଜକୁ ଯୁବକ ଭଳି ଅନୁଭବ କରି ଖୁସି ହେଉଛି। ଏବେ ବି ଆମ ଦେଶରେ ଅନେକ ସହରରେ ସାଇକେଲ ଚାଲୁ ରହିଛି, ଏବଂ ଏହି ସାଇକେଲ ପ୍ରେମୀଙ୍କର ସଂଖ୍ୟା ବି କିଛି କମ୍ ନୁହେଁ। ପରିବେଶର ସୁରକ୍ଷା ପାଇଁ ଏବଂ ଶାରୀରିକ ସୁସ୍ଥତା ପାଇଁ ସାଇକେଲ ଚାଳନା ଗୋଟିଏ ଭଲ ଅଭ୍ୟାସ। ଆଉ ଆଜି ଯେତେବେଳେ ମୋ ଦେଶର ଦୁଇ ଯୁବକ ଆମେରିକାରେ ଭାରତର ତ୍ରିରଙ୍ଗା ଉଡ଼ାଇଲେ, ସେତେବେଳେ ସେମାନଙ୍କର ଚିନ୍ତାଧାରା ଦେଖି ଏଠି ସେମାନଙ୍କର ବିଷୟରେ ଉଲ୍ଲେଖ କରିବା ମୋତେ ଖୁସି ଲାଗୁଛି। ମୁଁ ଆଜି ବିଶେଷ ଭାବେ ମହାରାଷ୍ଟ୍ର ସରକାରଙ୍କୁ ବଧାଇ ଜଣାଇବାକୁ ଚାହୁଁଛି। ମୋତେ ଖୁସି ଲାଗୁଛି ଯେ ଅନେକ ବର୍ଷ ଧରି ମୁମ୍ବାଇର ଇନ୍ଦୁ ମିଲ୍ ଅଞ୍ଚଳର ଜମି, ଯାହାକି ବାବା ସାହେବ ଅମ୍ବେଦକରଙ୍କର ସ୍ମାରକୀପୀଠ ନିର୍ମାଣ ପାଇଁ ପଡ଼ି ରହିଥିଲା, ତାକୁ ମହାରାଷ୍ଟ୍ରର ନୂଆ ସରକାର ପୂର୍ଣ୍ଣ କରିବାକୁ ଯାଉଛନ୍ତି। ସେଠାରେ ବାବା ସାହେବ ଅମ୍ବେଦକରଙ୍କର ଗୋଟିଏ ଭବ୍ୟ ଦିବ୍ୟ ସ୍ମାରକୀପୀଠ ନିର୍ମାଣ କରାଯିବ, ଯାହାକି ଆମକୁ ଦଳିତ, ପୀଡ଼ିତ, ଶୋଷିତ, ବଞ୍ଚିତମାନଙ୍କ ପାଇଁ କାର୍ଯ୍ୟ କରିବାର ପ୍ରେରଣା ଦେଇ ଚାଲିବ। ତା ସହିତ ଲଣ୍ଡନରେ ଡକ୍ଟର ବାବା ସାହେବ ଅମ୍ବେଦକର ଯେଉଁଠାରେ ରହୁଥିଲେ ସେହି 10 କିଙ୍ଗ ହେନେରି ରୋଡ୍ସ୍ଥିତ ବାସଗୃହକୁ ମଧ୍ୟ ମହାରାଷ୍ଟ୍ର ସରକାର କିଣି ନେଇଛନ୍ତି। ସେଠାରେ ମଧ୍ୟ ଗୋଟିଏ ସ୍ମାରକସ୍ଥଳ ମହାରାଷ୍ଟ୍ର ସରକାର ନିର୍ମାଣ କରିବେ। ବିଶ୍ୱ ଭ୍ରମଣ କରିବାକୁ ଯାଉଥିବା ଭାରତୀୟ ଯେତେବେଳେ ଲଣ୍ଡନ ଯିବେ, ସେହି ମହାରାଷ୍ଟ୍ର ସରକାର ନିର୍ମାଣ କରିଥିବା ଏହି ସ୍ମାରକୀପୀଠ ସେମାନଙ୍କ ପାଇଁ ଗୋଟିଏ ପ୍ରେରଣାସ୍ଥଳ ପାଲଟିଯିବ। ବାବା ସାହେବ ଆମ୍ବେଦକରଙ୍କୁ ସମ୍ମାନିତ କରିବା ପାଇଁ ମହାରାଷ୍ଟ୍ର ସରକାର କରିଥିବା ଏହି ଦୁଇଟି ପ୍ରୟାସ ପାଇଁ ମୁଁ ତାଙ୍କୁ ସାଧୁବାଦ ଜଣାଉଛି, ଅଭିନନ୍ଦନ ଜଣାଉଛି ଏବଂ ତାଙ୍କୁ ପ୍ରଶଂସା କରୁଛି। ମୋର ପ୍ରିୟ ଭାଇ ଓ ଭଉଣୀ, ଆଗାମୀ ମନର କଥା ଆସିବା ପୂର୍ବରୁ ଆପଣ ନିଶ୍ଚୟ ଆପଣଙ୍କର ବିଚାର ମୋତେ ଜଣାଇବେ, କାରଣ ମୋର ବିଶ୍ୱାସ ରହିଛି ଯେ ଗଣତନ୍ତ୍ର ଜନସହଯୋଗରେ ହିଁ ଆଗକୁ ଚାଲେ। କାନ୍ଧକୁ କାନ୍ଧ ମିଳାଇ ଚାଲିଲେ ଦେଶ ଆଗକୁ ବଢ଼ିପାରିବ। ଆପଣଙ୍କୁ ମୋର ଅନେକ ଅନେକ ଶୁଭକାମନା। ବହୁତ ବହୁତ ଧନ୍ୟବାଦ।